ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনায়। আজির এই পথ প্রদর্শিকা কার্যক্রম আপনার স্বাগত জনায়। আপনার আপনার বহুমূল্য সময় দিয়ে আমি মধ্যে বিশেষ খুশি। আপনার মতামত নিমন্তে বিশেষ ধন্যবাদ। আপনার হৃদয়স্পর্শী সাক্ষ্য নিমন্তে বিশেষ খুশি। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। ଆଉ ସେହି ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କୁ ସେହି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଇବେ, ଆଉ ସେ ଆପଣଙ୍କୁ ସେହି ଅନନ୍ତ ଜୀବନର ପଥରେ କଢ଼ାଇ ନେବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଆମମାନଙ୍କର ଜୀବିତ ଈଶ୍ୱର, ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ଆମମାନଙ୍କର ଇମାନୁଏଲ ସହିତ ଈଶ୍ୱର, ପ୍ରଭୁ ତୁମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବଦଶାରେ ବଞ୍ଚାଇ ରଖିଛ, ଆବଶ୍ୟକତା ଅନୁଯାୟୀ ବାସବସ୍ତ୍ର ଆହାର ଦେଇଛ, ଆତ୍ମିକ ଜୀବନ ନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ତୁମର ଜୀବନ୍ତ ବାକ୍ୟ ଦେଇଅଛ। ହଁ ପ୍ରଭୁ, ସେହି ବାକ୍ୟ ଅନୁଯାୟୀ ତୁମେ ଆମମାନଙ୍କର ଆତ୍ମିକ ଜୀବନକୁ ବଳିଷ୍ଠ କର, ଆମମାନଙ୍କୁ ପ୍ରଭୁ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ଶକ୍ତି ଦିଅ। ଆଉ ପ୍ରଭୁ, ଯେପରି ଆମମାନେ ପାପରୁ ପୃଥକୀକୃତ ଜୀବନଯାପନ କରି ପ୍ରଭୁ ଯେପରି ସେହି ଉଦ୍ଧାରର ପଥରେ ଅଗ୍ରସର ହେବୁ, ଅନନ୍ତ ଜୀବନର ଅଧିକାରୀ ହେବାକୁ ପାରିବୁ, ଏହି ଅନୁଗ୍ରହ ତୁମେ ଦାନ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଲୁକ ଚାରି ପର୍ବର ଚାଳିଶ ପଦରୁ ଆରମ୍ଭ କରି ପାଞ୍ଚ ପର୍ବର ଷୋହଳ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି, ଆପଣ ଦେଖିବେ ଯେ ଯୀଶୁ ସେହିଦିନ ସନ୍ଧ୍ୟା ସମୟରେ ଆହୁରି ଅନେକ ଭୂତଗ୍ରସ୍ତ ଓ ନାନା ପ୍ରକାର ରୋଗରେ ପୀଡ଼ିତ ଲୋକମାନଙ୍କୁ ସୁସ୍ଥ କଲେ, ଯାହାକି ଲୁକ ଚାରି ପର୍ବର ଚାଳିଶ ଓ ଏକଚାଳିଶ ପଦରେ ଲେଖା ଅଛି। କିନ୍ତୁ ମାଥ୍ୟୁ ଏହି ଘଟଣାକୁ ବର୍ଣ୍ଣନା କରିବାକୁ ଯାଇ ଯିଶୟ ଭାବାଦୀଙ୍କ ଭାବବାଣୀ ଏହି ଘଟଣା ଦ୍ୱାରା ସଫଳ ହେଲା ବୋଲି ଉଲ୍ଲେଖ କରନ୍ତି। ଦେଖନ୍ତୁ ମାଥ୍ୟୁ ଆଠ ପର୍ବର ସତର ପଦରେ ଏହିପରି ଲେଖା ଅଛି, ଯେପରି ଯିଶୟ ଭାବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, ସେ ନିଜେ ଆମମାନଙ୍କର ଦୁର୍ବଳତା ସବୁ ଗ୍ରହଣ କଲେ ଓ ବ୍ୟାଧି ସବୁ ବହନ କଲେ। ବାସ୍ତବରେ ଯିଶୟ ଭବିଷ୍ୟତ ବକ୍ତାଙ୍କ ଭାବବାଣୀ ଏହି ଘଟଣା ଦ୍ୱାରା ସଫଳ ହେଲା। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ଓ ଆମମାନଙ୍କୁ ସୁସ୍ଥ କରିବା ନିମନ୍ତେ ନିଜେ ଆମମାନଙ୍କର ଦୁର୍ବଳତା ସବୁ ଗ୍ରହଣ କଲେ ଓ ବ୍ୟାଧି ସବୁ ବହନ କଲେ, ଯେପରି ଆମେ ରକ୍ଷା ପାଉ। ସେଦିନ ସେହି ଲୋକମାନଙ୍କର ବିଶ୍ୱାସ ନେଇ ସେ ସେମାନଙ୍କୁ ସୁସ୍ଥ କରିନଥିଲେ, ମାତ୍ର ତାହାଙ୍କର ସହାନୁଭୂତିର ହୃଦୟ ନେଇ ସେ ସେମାନଙ୍କୁ ସୁସ୍ଥ କରିଥିଲେ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ହେତୁ ଯେଉଁ ଦଣ୍ଡ ଭୋଗିବାର ଥିଲା ତାହା ସେ ନିଜେ ବହନ କଲେ, ଯେପରି ସେ ଆମମାନଙ୍କର ସାନ୍ତ୍ୱନାର କାରଣ ହୁଅନ୍ତି। ତେଣୁ ପ୍ରିୟ ବନ୍ଧୁ, ଏହି ଜଗତରେ ଯଦି କେହି ଆମମାନଙ୍କର ଦୁଃଖରେ ଆମମାନଙ୍କୁ ସାନ୍ତ୍ୱନା ଦେବାକୁ ଥାଏ, ତାହେଲେ ସେ ହେଉଛନ୍ତି ଏକମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ, ଯିଏକି ତାହାଙ୍କଠାରେ ବିଶ୍ୱାସ କରୁଥିବା ବିଶ୍ୱାସୀମାନଙ୍କୁ ସର୍ବାବସ୍ଥାରେ ସହାୟ ରହି ସାନ୍ତ୍ୱନା, ଧୈର୍ଯ୍ୟ, ବଳ, ସାହସ ଦେଇ ରକ୍ଷା କରନ୍ତି। ଆଉ ସେ ଚାହାନ୍ତି ଆମେ ମଧ୍ୟ ସେହିପରି ଅନ୍ୟମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁ। ସେଥିପାଇଁ ପ୍ରେରିତ ପାଉଲ ଗାଲାତୀୟ 6:2 ଏହିପରି ଉଲ୍ଲେଖ କରନ୍ତି, ପରସ୍ପରର ଭାର ବହନ କର, ଏହି ପ୍ରକାରେ ତୁମେମାନେ ଖ୍ରୀଷ୍ଟଙ୍କ ବ୍ୟବସ୍ଥା ସଫଳ କରିବ। ତେଣୁ ପ୍ରିୟ ବନ୍ଧୁ, ଆଜି ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରୁ ସେହି ସାନ୍ତ୍ୱନା ପାଇଛନ୍ତି, ତାହେଲେ ଅନ୍ୟମାନଙ୍କ ପ୍ରତି ମଧ୍ୟ ସହାନୁଭୂତି ପ୍ରଦର୍ଶନ କରି ଖ୍ରୀଷ୍ଟଙ୍କ ମହତ ଅଭିମତକୁ ଆପଣଙ୍କ ଜୀବନରେ ସଫଳ କରନ୍ତୁ। ଏହାପରେ ଲୋକ 4:42-44 ମଧ୍ୟରେ ଆମେ ଦେଖିବାକୁ ପାରୁଛୁ ଯେ ଯୀଶୁ ତାହାପରେ ଯିହୁଦା ଦେଶର ସମାଜଗୃହମାନଙ୍କରେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ଲାଗିଲେ, କାରଣ ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବା। କାରଣ ସେଥିନିମନ୍ତେ ସେ ପ୍ରେରିତ ହୋଇଥିଲେ ଯେପରି ସମଗ୍ର ଜଗତ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କୁ ଜାଣନ୍ତି ଓ ତାଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଆନ୍ତି। ତେବେ ଏହିଠାରେ ଆମେ ଲୁକ 4 ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ 5 ଅଧ୍ୟୟନ କରିବା ପାଇଁ ଯିବା। ଏହି 5 ମୁଖ୍ୟ ଆଲୋଚନାର ବିଷୟ ହେଉଛି ଯୀଶୁ ଦ୍ୱିତୀୟ ଥର ତାଙ୍କର ଶିଷ୍ୟମାନଙ୍କୁ ଆହ୍ୱାନ କରନ୍ତି, କୁଷ୍ଠୀକୁ ସୂଚୀ କରନ୍ତି, ଏକ ପକ୍ଷାଘାତ ରୋଗୀକୁ ସୁସ୍ଥ କରନ୍ତି, ମାଥ୍ୟୁଙ୍କୁ ଆହ୍ୱାନ କରନ୍ତି ଓ ନୂଆ ଲୁଗା ଏବଂ ନୂଆ ଦ୍ରାକ୍ଷାରସ କୁମ୍ପାର ଦୃଷ୍ଟାନ୍ତ ଦିଅନ୍ତି। ଆସନ୍ତୁ ଏହି 5 ପ୍ରଥମ ପଦରୁ 3 ପର୍ଯ୍ୟନ୍ତ ପାଠ କରିବା। ଏହିପରି ଲେଖା ଅଛି, ଦିନେ ଯେତେବେଳେ ଲୋକସମୂହ ତାହାଙ୍କ ଉପରେ ମାଡ଼ିପଡ଼ି ଈଶ୍ୱରଙ୍କ ବାକ୍ୟ ଶୁଣୁଥିଲେ, ସେତେବେଳେ ସେ ଗିନେଶ୍ୱର ହ୍ରଦକୂଳରେ ଠିଆ ହୋଇଥିଲେ, ଆଉ ସେ ହ୍ରଦକୂଳରେ 2 ନୌକା ଥିବାର ଦେଖିଲେ। ମାଛୁଆମାନେ ସେଥିରୁ ଓହ୍ଲାଇ ଜାଲ ଧୋଉଥିଲେ। ସେହି ନୌକାଗୁଡ଼ିକ ମଧ୍ୟରୁ ଯେଉଁଠି ସିମୋନଙ୍କର ଥିଲା ସେଥିରେ ସେ ଚଢ଼ି ସ୍ଥଳରୁ ଅଳ୍ପ ଦୂରକୁ ଯିବା ନିମନ୍ତେ ତାହାଙ୍କୁ ଅନୁରୋଧ କଲେ, ଆଉ ସେ ବସି ନୌକାରୁ ଲୋକସମୂହକୁ ଶିକ୍ଷା ଦେବାକୁ ଲାଗିଲେ। ତେବେ ଏହା ହେଉଛି ଦ୍ୱିତୀୟ ଥର ଯାହାକି ଯୀଶୁ ତାଙ୍କର ଶିଷ୍ୟମାନଙ୍କୁ ଆହ୍ୱାନ କରନ୍ତି। ଏହି ଗିନେଶରତ୍ ହ୍ରଦର ନାମ ମଧ୍ୟ ଗାଲିଲି ସମୁଦ୍ର ଓ ତିବିରିଆ ସମୁଦ୍ର ମଧ୍ୟ ଥିଲା, ଓ ଯଦି ଆପଣ ପୁରାତନ ନିୟମରେ ଦେଖିବେ ତାହେଲେ ଏହାକୁ କିନ୍ନେରତ୍ ବୋଲି ମଧ୍ୟ କୁହାଯାଉଥିଲା। ଏହି ହ୍ରଦଟି ବା ସମୁଦ୍ରଟି ଦୈର୍ଘ୍ୟରେ 13 ଓ ପ୍ରସ୍ଥରେ 8 ଧରି ବିସ୍ତାର ଲାଭ କରିଥିଲା। ଏହିପରି ଏକ ହ୍ରଦରେ ଶିଷ୍ୟମାନେ ସେମାନଙ୍କର ଶାରୀରିକ ଭରଣପୋଷଣ ନିମନ୍ତେ ତହିଁରୁ ମାଛ ଧରୁଥିଲେ, କାରଣ ମାଛ ଧରା ସେମାନଙ୍କର ଜୀବିକା ଥିଲା। କିନ୍ତୁ ସେଦିନ ବିଚରା ସେମାନେ କିଛି ଧରିପାରି ନାହାନ୍ତି, ସେମାନଙ୍କର ଡଙ୍ଗା ଖାଲି ପଡ଼ିଛି ଓ ସେମାନେ ଜାଲ ଧୋଉଛନ୍ତି। ବୋଧହୁଏ ସେମାନଙ୍କ ମନରେ ଏହି ଭାଳେଣୀ ପଡ଼ିଥିବ ଯେ ଆଜି କିପରି ଚଳିବେ, ସେମାନଙ୍କ ମନ ପୁରା ଦୁଃଖ ହୋଇଯାଇଥିବ, ଧେତ୍ ଆଜି ଦିନଟା ବେକାର, ମଣିଷ କାହା ମୁହଁ ଚାହିଁଥିଲା କେଜାଣି, କିଛି ବୋଲି କିଛି ନାହିଁ। କିନ୍ତୁ ଠିକ୍ ଏହିପରି ଏକ ନିରାଶତା ତଥା ଦୁଃଖ ସମୟରେ ଯୀଶୁ ଆସି ସିମନ ପିତରଙ୍କର ନୌକାଟିରେ ଚଢ଼ି ତାହାଙ୍କୁ ସ୍ଥଳରୁ କିଛି ଦୂର ଆଗକୁ ଯିବା ପାଇଁ ଅନୁରୋଧ କରୁଛନ୍ତି ଓ ସେ ନୌକାରୁ ଲୋକସମୂହକୁ ଶିକ୍ଷା ଦେଉଛନ୍ତି। ପ୍ରକୃତରେ ସେଦିନ ଯଦି ଶିଷ୍ୟମାନେ କିଛି ମାଛ ଧରିଥାନ୍ତେ, ତାହେଲେ ଯୀଶୁ ସିମନ ପିତରଙ୍କର ନୌକାଟିକୁ ବ୍ୟବହାର କରିବାକୁ ସୁଯୋଗ ପାଇନଥାନ୍ତେ କି ସେ ବାକ୍ୟ ପ୍ରଚାର କରିପାରିନଥାନ୍ତେ। କିନ୍ତୁ ସେ ସବୁ ବିଷୟ ଜାଣନ୍ତି, ସେ ଜାଣନ୍ତି ଯେ ତାଙ୍କର ଶିଷ୍ୟମାନେ ସାରା ରାତି ପରିଶ୍ରମ କରି କିଛି ଧରିନାହାନ୍ତି ବୋଲି, ସେମାନଙ୍କର ସମସ୍ତ ଅଭାବ ମଧ୍ୟ ଜାଣିଥିଲେ। ସେତେବେଳେ ସେମାନଙ୍କର ମନର ପରିସ୍ଥିତିକୁ ମଧ୍ୟ ବୁଝିପାରିଥିଲେ, ସେମାନେ ଯେ ନିରାଶ ଓ ହତାଶରେ ଅଛନ୍ତି ତାହା ମଧ୍ୟ ସେ ଜାଣିଥିଲେ। କିନ୍ତୁ ସେ ଚାହିଁଥିଲେ ଯେ ତାଙ୍କର ଶିଷ୍ୟମାନେ ଯେପରି ତାଙ୍କର ଇଚ୍ଛା ଓ ଅଭିମତକୁ ତଥା କାର୍ଯ୍ୟକୁ ସଫଳ କରନ୍ତୁ, ତେଣୁ ସେ ସେହି ନୌକାରେ ବସି ଶିକ୍ଷା ଦେଇ ପ୍ରଥମେ ସେମାନଙ୍କ ହୃଦୟକୁ ପ୍ରସ୍ତୁତ କରିଥିଲେ, ଯେପରି ସେମାନେ ତାହାଙ୍କର ମହତ୍ ଅଭିମତକୁ ବୁଝିପାରନ୍ତି ଓ ତାହାଙ୍କ ନିମନ୍ତେ ଅନେକ ହଜାତ୍ମାମାନଙ୍କୁ ଲାଭ କରିପାରନ୍ତି। ସେଥିପାଇଁ ଆପଣ ଦେଖିବେ ଯେ ସେ ବାକ୍ୟ ପ୍ରଚାର ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ ଓ ସେ ଆଜି ମଧ୍ୟ ଆମମାନଙ୍କ ଜୀବନରୁ ତାହା ଆଶା କରନ୍ତି। ସେଦିନ ସେ ଶିଷ୍ୟମାନଙ୍କୁ ଆହ୍ୱାନ କରିବା ପଛରେ ଏକ ମହତ୍ ଉଦ୍ଦେଶ୍ୟ ଥିଲା, ଯେପରି ସେମାନେ ମନୁଷ୍ୟମାନଙ୍କୁ ଧରନ୍ତି, ଅର୍ଥାତ୍ ସେମାନଙ୍କୁ ପ୍ରଭୁଙ୍କ ନିମନ୍ତେ ଫେରାଇ ଆଣିପାରନ୍ତି। ତାହିଁ ଥିଲା ଈଶ୍ୱରଙ୍କର ଯୋଜନା, ଯେପରି ତାଙ୍କର ସୃଷ୍ଟ ମନୁଷ୍ୟ ବିନଷ୍ଟ ନ ହୋଇ ପାପରୁ ଉଦ୍ଧାର ପାଇ ଈଶ୍ୱରଙ୍କ ସହଭାଗିତା ଲାଭ କରେ। ଆସନ୍ତୁ ଦେଖିବା ଏହାପରେ କ'ଣ ଘଟିଲା। ପାଞ୍ଚ ପର୍ବର ଚାରିପଦରେ ଲେଖା ଅଛି, ସେ କଥା ଶେଷ କରି ସିମନଙ୍କୁ କହିଲେ, ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ତୁମମାନଙ୍କର ଜାଲ ପକାଅ। ଏହି ଅଂଶଟିକୁ ଯଦି ଆମେ ଭଲ ଭାବେ ଚିନ୍ତା କରିବା, ତାହେଲେ ଆମେ ଜାଣିପାରିବା ଯେ ଯୀଶୁ ସିମନ ପିତରଙ୍କୁ କହିବାକୁ ଚାହାନ୍ତି, ସିମନ, ବର୍ତ୍ତମାନ ମନୁଷ୍ୟ ଧରିବା କାମ ଶେଷ ହେଲା, ଚାଲ ଏଥର ମାଛ ଧରିବାକୁ ଯିବା। ଏଠାରେ ଯୀଶୁ ସିମନ ପିତରଙ୍କୁ ସ୍ମରଣ କରାଇଦେବାକୁ ଚାହାନ୍ତି ଯେ ସିମନ, ତୁମେ ସିନା ମୋ ସହିତ ମନୁଷ୍ୟ ଧରିବା ନିମନ୍ତେ ଗଲ ନାହିଁ, ମାତ୍ର ମୁଁ ତୁମ ସାଙ୍ଗରେ ମାଛ ଧରିବାକୁ ଯାଉଅଛି। କାରଣ ଏଥିପୂର୍ବରୁ ଯୀଶୁ ସିମନ ପିତର ଓ ତାଙ୍କ ଭାଇ ଆନ୍ଦ୍ରିୟଙ୍କୁ ସେହି ଗାଲିରି ସମୁଦ୍ର କୂଳ ଦେଇ ଯିବା ସମୟରେ ଆହ୍ୱାନ କରିଥିଲେ ଓ କହିଥିଲେ, ମୋର ଅନୁଗମନ କର, ମୁଁ ତୁମମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି, ଯାହାକି ମାଥ୍ୟୁ ଓ ମାର୍କରେ ଉଲ୍ଲେଖ କରାଯାଇଅଛି। କିନ୍ତୁ ସେମାନେ ଯୀଶୁଙ୍କର ଅନୁଗମନ କରିପାରିଲେ ନାହିଁ, ମାତ୍ର ଆପଣା ମାଛ ଧରିବା ନିମନ୍ତେ ପୁନର୍ବାର ଫେରିଗଲେ। କିନ୍ତୁ ଏଠାରେ ଯେତେବେଳେ ଦ୍ୱିତୀୟ ଥର ସେମାନଙ୍କୁ ଆହ୍ୱାନ କରନ୍ତି, ସେ ତାହା ସେମାନଙ୍କୁ ସ୍ମରଣ କରାଇ ଦିଅନ୍ତି। ଏହାପରେ ଆପଣ ଦେଖିବେ ଯେ ଲୋକ ପୁଣି ଥରେ ସେମାନଙ୍କର ଆହ୍ୱାନ କରିବା ନେଇ ଉଲ୍ଲେଖ କରନ୍ତି, ଆଉ ସେତେବେଳେ ଯୀଶୁ ସେମାନଙ୍କୁ ପ୍ରେରିତ ନାମରେ ନାମିତ କଲେ। ଏହା ହେଉଛି ତୃତୀୟ ଥର ଆହ୍ୱାନ। କିନ୍ତୁ ଏଠାରେ ଯୀଶୁ ଦ୍ୱିତୀୟ ଥର ପାଇଁ ଆହ୍ୱାନ କରି ସେମାନଙ୍କୁ ମନୁଷ୍ୟ ଧରିବା ନିମନ୍ତେ କହନ୍ତି। ତେବେ ମନୁଷ୍ୟ ଧରିବା ଓ ମାଛ ଧରିବା ମଧ୍ୟରେ ପ୍ରଭେଦ କ'ଣ ତାହା ଜାଣନ୍ତି? ମାଛ ଧରିବାର ଅର୍ଥ ଜୀବନରୁ ମୃତ୍ୟୁ ଆଡ଼କୁ ଯିବା, ମାତ୍ର ମନୁଷ୍ୟ ଧରିବାର ଅର୍ଥ ମୃତ୍ୟୁରୁ ଜୀବନ ଆଡ଼କୁ କଢ଼ାଇ ନେବା। ଅର୍ଥାତ୍ ଯେଉଁମାନେ ଅନନ୍ତ ମୃତ୍ୟୁ ଆଡ଼କୁ ଗତି କରୁଛନ୍ତି, ସେମାନଙ୍କୁ ଅନନ୍ତ ମୃତ୍ୟୁରୁ ରକ୍ଷା କରି ଅନନ୍ତ ଜୀବନ ପଥରେ କଢ଼ାଇ ନେବା, ତାହିଁ ହେଉଛି ମନୁଷ୍ୟ ଧରିବାର ଉଦ୍ଦେଶ୍ୟ। ଆସନ୍ତୁ ବର୍ତ୍ତମାନ ସେହି ଗିନେଶ ରଥ ହ୍ରଦ ଆଡ଼କୁ ଆମର ଚିନ୍ତାଧାରାକୁ ନେଇଯିବା। ପିତର ବର୍ତ୍ତମାନ ଯୀଶୁଙ୍କର ଆଦେଶ ଅନୁଯାୟୀ ସେହି ହ୍ରଦର ଗଭୀର ଜଳକୁ ଯାଇ ମାଛ ଧରିବା ନିମନ୍ତେ ପ୍ରସ୍ତୁତ ହେଉଛନ୍ତି। ବିଚାରା ରାତିଯାକ ଜାଲ ପକାଇ ପକାଇ କ୍ଳାନ୍ତ ହୋଇଥିଲେ ମଧ୍ୟ ସେ ଯୀଶୁଙ୍କର ଆଦେଶକୁ ପାଳନ କରି ପୁନର୍ବାର ଜାଲ ପକାଇବାକୁ ଯାଉଛନ୍ତି। ଦେଖନ୍ତୁ ଯୀଶୁଙ୍କର ଏହିପରି କଥାରେ ପିତର ତାହାଙ୍କୁ କିପରି ଉତ୍ତର ଦେଉଛନ୍ତି। ଲୁକ ପାଞ୍ଚ ପର୍ବର ପାଞ୍ଚ ପଦରେ ଲେଖା ଅଛି, ଏଥିରେ ସିମନ ଉତ୍ତର ଦେଲେ, ହେ ଗୁରୁ, ଆମ୍ଭେମାନେ ରାତିଯାକ ପରିଶ୍ରମ କରି କିଛି ଧରିନାହୁଁ, କିନ୍ତୁ ଆପଣଙ୍କ କଥାରେ ମୁଁ ଜାଲ ପକାଇବି। ଲକ୍ଷ୍ୟ କରିବେ ପିତରଙ୍କର ବାଧ୍ୟତା। ପିତର ଓ ତାଙ୍କର ଅଂଶୀଦାରମାନେ ମାଛ ଧରିବାର ଅତି ନିପୁଣ ଥିଲେ। ସେମାନେ ଜାଣିଥିଲେ କେଉଁ ସ୍ଥାନରେ ମାଛ ମିଳେ, ସେମାନଙ୍କର ମାଛ ଧରିବାରେ ଯଥେଷ୍ଟ ଅନୁଭୂତି ତଥା କୌଶଳ ମଧ୍ୟ ଥିଲା। ତଥାପି ସେମାନେ ରାତିଯାକ ଚେଷ୍ଟା ଓ ପରିଶ୍ରମ କରି କିଛି ଧରିପାରିଲେ ନାହିଁ। ତେବେ ଦେଖାଯାଉ ପିତର ବର୍ତ୍ତମାନ ଯୀଶୁଙ୍କ କଥାରେ ଜାଲ ପକାଇବା ଦ୍ୱାରା କ'ଣ ହେଉଛି। ପାଞ୍ଚ ପର୍ବର ଛଅ ସାତ ପଦରେ ଲେଖା ଅଛି, ଆଉ ସେମାନେ ତାହା ପକାଇ ବହୁତ ମାଛ ଧରିଲେ, ପୁଣି ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା। ସେଥିରେ ସେମାନଙ୍କର ଯେଉଁ ଅଂଶୀଦାରମାନେ ଅନ୍ୟ ନୌକାରେ ଥିଲେ, ସେମାନେ ଯେପରି ଆସି ସାହାଯ୍ୟ କରନ୍ତି ଏଥିପାଇଁ ସେମାନେ ସେମାନଙ୍କୁ ଠାରିଲେ। ଏଥିରେ ସେମାନେ ଆସି ଦୁଇଟି ନୌକାକୁ ଏପରି ପୂର୍ଣ୍ଣ କଲେ ଯେ ସେଗୁଡ଼ିକ ବୁଡ଼ିବାକୁ ଲାଗିଲା। ତେବେ ଏତେ ମାଛ କେଉଁଠି ଥିଲେ? ଏହା କ'ଣ ଏକ ଆଶ୍ଚର୍ଯ୍ୟର ବିଷୟ ନୁହେଁ କି? ଯେଉଁଠି ସେମାନେ ରାତିଯାକ ପରିଶ୍ରମ କରି କିଛି ଧରିପାରିନଥିଲେ, ସେଠି ଦିନରେ ଏତେ ମାଛ ଧରିଲେ କିପରି? ଏହାର କାରଣ ହେଉଛି ଯେ ଯୀଶୁ ସେମାନଙ୍କର ସହିତରେ ଥିଲେ ଓ ପିତର ତାଙ୍କର ବାଧ୍ୟ ହେବାରୁ ସେହି ବାଧ୍ୟତାର ଫଳସ୍ୱରୂପେ ସେମାନେ ଆଶୀର୍ବାଦର ଅଧିକାରୀ ହେଉଛନ୍ତି। ପ୍ରିୟ ବନ୍ଧୁ, ଏହି ଜଗତରେ ଜୀବନ ଅତିବାହିତ କରିବା ସମୟରେ ଯଦି ଯୀଶୁ ଆମର ଜୀବନ ରୂପକ ନଆରେ ଅଛନ୍ତି, ତାହେଲେ ଆମର ଆଉ କୌଣସି ଅଭାବ ରହିବ ନାହିଁ। ସେ ଆମମାନଙ୍କର ସମସ୍ତ ଆବଶ୍ୟକତାକୁ ପୂର୍ଣ୍ଣ କରିବେ। ଯାହା ଆମମାନଙ୍କ ନିମନ୍ତେ ଅସମ୍ଭବ, ତାହାକୁ ସେ ଆମମାନଙ୍କ ପାଇଁ ସମ୍ଭବ କରିବେ। ସେ ସମସ୍ତ ବିଷୟରେ ଆମକୁ ସଫଳତା ପ୍ରଦାନ କରିବେ। ସେ ଆମମାନଙ୍କ ପରିଶ୍ରମରେ ତାଙ୍କର ଆଶୀର୍ବାଦ ଯୋଗ କରିବେ। ସେ ଆମମାନଙ୍କର ଅଭାବ ମୋଚନ କରିବେ। କିନ୍ତୁ ସେ ଆମମାନଙ୍କ ଜୀବନରୁ ଗୋଟିଏ ବିଷୟ ଆଶା କରନ୍ତି, ତାହା ହେଉଛି ବାଧ୍ୟତା। ପିତର ଯଦି ସେଦିନ ଯୀଶୁଙ୍କ କଥା ଅମାନ୍ୟ କରି ଗଭୀର ଜଳକୁ ଯାଇ ଜାଲ ପକାଇ ନଥାନ୍ତେ, ତାହେଲେ ସେ କ'ଣ ଯୀଶୁଙ୍କର ସେହି ଅଲୌକିକ ଶକ୍ତିକୁ ଉପଲବ୍ଧି କରିପାରିଥାନ୍ତେ, ନା ଆଶୀର୍ବାଦର ଅଧିକାରୀ ହୋଇପାରିଥାନ୍ତେ? କିନ୍ତୁ ସେ କୌଣସି ସନ୍ଦେହ ନ କରି ବା ନିଜର ଦକ୍ଷତା ତଥା କୌଶଳ ଉପରେ ନିର୍ଭର ନ କରି ଯୀଶୁଙ୍କର ଆଦେଶକୁ ପାଳନ କରି ଆଶୀର୍ବାଦର ଅଧିକାରୀ ହୋଇଥିଲେ। ଯଦି ସେ ନିଜର ଶକ୍ତି ତଥା କୌଶଳ ଉପରେ ନିର୍ଭର କରିଥାନ୍ତେ, ତାହେଲେ ମୁଁ ଭାବୁଛି ସେ ଯୀଶୁଙ୍କୁ ଏହିପରି ଉତ୍ତର କରିଥାନ୍ତେ, ଗୁରୁ, ତାହା ମୋ ଦେଇ ସମ୍ଭବ ନୁହେଁ। କିନ୍ତୁ ସେ ଯୀଶୁଙ୍କ ଉପରେ ନିର୍ଭର କରିଥିଲେ ଓ ଯୀଶୁଙ୍କର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଥିଲେ। ତେବେ ଏହି ଘଟଣାଟି ଏହିପରି ଘଟିବା ପଛରେ ଯୀଶୁଙ୍କର ଏକ ମହାନ ଉଦ୍ଦେଶ୍ୟ ଥିଲା, ଯାହାକି ସେ ପିତରଙ୍କୁ ଚେତେଇ ଦେବାକୁ ଚାହିଁଥିଲେ ସୃଷ୍ଟି ପିତର, ତୁମେ ଯଦି ବାସ୍ତବରେ ମନୁଷ୍ୟଧାରୀ ହେବାକୁ ଚାହଁ, ତାହେଲେ ତୁମକୁ ମୋର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ଅଛି, ତାହେଲେ ତୁମେ ତହିଁରେ କୃତକାର୍ଯ୍ୟ ହୋଇପାରିବ। ଆଜି ମଧ୍ୟ ଏହି ଘଟଣାରୁ ଆମକୁ ଏହି ଶିକ୍ଷା ମିଳେ ଯେ ଆମେ ଯଦି ଆମ ଜୀବନରେ ସଫଳତା ହାସଲ କରିବାକୁ ଚାହୁଁ ଓ ପ୍ରଭୁଙ୍କ ନିମନ୍ତେ କିଛି କରିବାକୁ ଚାହୁଁ ଓ ତାହାଙ୍କ ନିମନ୍ତେ ଅନେକଙ୍କୁ ରକ୍ଷା କରିବାକୁ ଚାହୁଁ, ତାହେଲେ ସେହି ଯୀଶୁଙ୍କୁ ଆମ ଜୀବନରେ ସାଥୀ କରି ତାହାଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ହେବ। ତାହେଲେ ଆମେ ଆମ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ଲାଭ କରିପାରିବା। ଏହି ଘଟଣା ମଧ୍ୟରେ ଆପଣ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରିବେ ଯେ ସେହି ଜାଲଟି ଛିଣ୍ଡିବାକୁ ଲାଗିଲା, କିନ୍ତୁ ଆପଣ ଯଦି ଯୌହନ ଲିଖିତ ସୁସମାଚାର ତା'ର 21 ପର୍ବର 1-11 ପଦ ପର୍ଯ୍ୟନ୍ତ ପାଠ କରିବେ, ତାହେଲେ ସେଠାରେ ଦେଖିବାକୁ ପାରିବେ ଯେ ସେହି ଘଟଣାରେ ଜାଲଟି ଛିଣ୍ଡିନଥିଲା। ଜାଲଟି ଯଦିଓ ମାଛରେ ଭର୍ତ୍ତି ହୋଇଥିଲା, ମାତ୍ର ତାହା ଛିଣ୍ଡିନଥିଲା। ଯଦି ବା ଏହି ଘଟଣାଟି ଭିନ୍ନ ଥିଲା, ମାତ୍ର ଏହି ଦୁଇଟି ଯାକ ଘଟଣା ମଧ୍ୟରେ ମୁଖ୍ୟ ବିଷୟଟି ହେଉଛି ଜାଲ। ଏହି ଜାଲ ଏକ ମହାନ ସତ୍ୟତାକୁ ପ୍ରତିପାଦିତ କରେ। ଏହି ଜାଲଟି ହେଉଛି ସୁସମାଚାରର ନିଦର୍ଶନ। ଆଉ ସେହି ସୁସମାଚାର ହେଉଛି ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଓ ପୁନରୁତ୍ଥାନ। ତେବେ ଏହି ଲୁକ 5 ପର୍ବରେ ଯେଉଁ ଜାଲଟି ଛିଣ୍ଡିବା ବିଷୟ ଉଲ୍ଲେଖ କରାଯାଇଅଛି, ତାହାର କାରଣ ହେଉଛି ଯେ ସେହି ସମୟରେ ସେହି ସୁସମାଚାର ରୂପକ ଜାଲଟିର ସତ୍ୟତା ସଫଳ ହୋଇନଥିଲା, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ସେପର୍ଯ୍ୟନ୍ତ ମୃତ୍ୟୁବରଣ କରିନଥିଲେ କି ପୁନରୁଦ୍ଧିତ ହୋଇନଥିଲେ। ମାତ୍ର ଯୌହନ 21 ପର୍ବରେ ଯେଉଁ ମାଛ ଧରିବା ଘଟଣାଟି ଉଲ୍ଲେଖ କରାଯାଏ, ତାହା ଯୀଶୁଙ୍କର ମୃତ୍ୟୁ ଓ ପୁନରୁତ୍ଥାନର ପରବର୍ତ୍ତୀ ସମୟର ଘଟଣା, ଓ ସେହି ସମୟରେ ଜାଲଟି ଯଦିଓ ମାଛରେ ଭର୍ତ୍ତି ହୋଇଥିଲା, ମାତ୍ର ତାହା ଛିଣ୍ଡିନଥିଲା, ଯେହେତୁ ସେହି ସୁସମାଚାରର ସତ୍ୟତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନ ଉପରେ ପର୍ଯ୍ୟବେସିତ ହୋଇଥିଲା। ଆଉ ଏହାପରେ ସେ ସେମାନଙ୍କୁ କହନ୍ତି, ଯାଅ ସମଗ୍ର ଜଗତ ନିକଟରେ ସୁସମାଚାର ଘୋଷଣା କର। ଏଇଠାରେ ସୁସମାଚାର ପୂର୍ଣ୍ଣତା ଲାଭ କରିଥିଲା ଓ ଶିଷ୍ୟମାନେ ମାଛ ବ୍ୟବସାୟ ଛାଡ଼ି ମନୁଷ୍ୟ ବ୍ୟବସାୟରେ ଲିପ୍ତ ରହିଲେ ଓ ଯୀଶୁଙ୍କର ମହାନ ଆଦେଶକୁ ପାଳନ କରି ତାଙ୍କର ଇଚ୍ଛାକୁ ସଫଳ କଲେ। କିନ୍ତୁ ଆମେ ଫେରିଯିବା ଆମର ମୂଳ ପ୍ରସଙ୍ଗ ଉପରକୁ, ଯେଉଁଠାରେ ପିତର ଯୀଶୁଙ୍କ ଆଦେଶ ଅନୁଯାୟୀ କାର୍ଯ୍ୟ କରି ବହୁତ କିଛି ମାଛ ଧରିଲେ। ମାତ୍ର ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଏହି ସମସ୍ତ ବିଷୟ ପିତର ଓ ଅନ୍ୟ ଶିଷ୍ୟମାନେ ଦେଖିବା ପରେ ସେମାନଙ୍କ ମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହୋଇଛି। 5:8-10 ଏହିପରି ଲେଖା ଅଛି, କିନ୍ତୁ ସିମନ ପିତର ଏହା ଦେଖି ଯୀଶୁଙ୍କ ଚରଣ ତଳେ ପଡ଼ି କହିଲେ, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ତେଣୁ ମୁଁ ଜଣେ ପାପୀ ମନୁଷ୍ୟ। କାରଣ ସେମାନେ ସେହି କ୍ଷେପରେ ଏତେ ମାଛ ଧରିଥିଲେ ଯେ ତାହା ଦେଖି ସେ ଓ ତାହାଙ୍କ ସଙ୍ଗୀ ସମସ୍ତେ ବିସ୍ମୟାନ୍ୱିତ ହେଲେ। ପୁଣି ଜେବଦିକ ଦୁଇ ପୁତ୍ର ଯାକୁବ ଓ ଯୋହନ, ଯେଉଁମାନେ ସିମନଙ୍କର ସହଭାଗୀ ଥିଲେ, ସେମାନେ ମଧ୍ୟ ସେହି ପ୍ରକାର ବିସ୍ମୟାନ୍ୱିତ ହେଲେ। ଦେଖନ୍ତୁ, ପିତର ନିଜର ବିଫଳତା ନିମନ୍ତେ ଅନୁତାପ କରୁଛନ୍ତି, କାରଣ ଯେତେବେଳେ ସେ କହନ୍ତି, ହେ ପ୍ରଭୁ, ମୋ ନିକଟରୁ ଯିବା ହେଉନ୍ତୁ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ, ସେତେବେଳେ ସେ କହିବାକୁ ଚାହାନ୍ତି, ପ୍ରଭୁ, ତୁମେ ମୋତେ ମନୁଷ୍ୟ ଧରିବା ନିମନ୍ତେ ଡାକିଥିଲ, ମାତ୍ର ମୁଁ ତାହା ନ କରି ପୁନର୍ବାର ମାଛ ଧରିବାକୁ ଚାଲିଗଲି, କାରଣ ମୁଁ ତାହା ଭଲ ବୋଲି ଭାବିଥିଲି, ମାତ୍ର ମୁଁ ଜାଣିବାକୁ ପାରିଲି ତାହା ମୁଁ ଠିକ୍ କରିନାହିଁ, କିମ୍ବା ମୁଁ ତହିଁରେ କେବେ ହେଲେ ସଫଳତା ଲାଭ କରିପାରିବି ନାହିଁ। ହେ ପ୍ରଭୁ, ମୁଁ ପାପୀ ମନୁଷ୍ୟ, ଆପଣ ମୋ ନିକଟରୁ ଯିବା ହୁଅନ୍ତୁ। ଆପଣ ଆଉ କାହାକୁ ଦେଖନ୍ତୁ ଯେ କି ବିଶ୍ୱସ୍ତ ଓ ଯାହା ଉପରେ ଆପଣ ନିର୍ଭର କରିପାରିବେ, କିନ୍ତୁ ମୋତେ ଛାଡ଼ି ଦିଅନ୍ତୁ। କିନ୍ତୁ ଧନ୍ୟ ସେହି ପ୍ରଭୁ ଯୀଶୁ, ସେ ପିତରଙ୍କୁ ଛାଡ଼ିଦେଲେ ନାହିଁ, କାରଣ ସେ ତାହାଙ୍କୁ ବ୍ୟବହାର କରିବାକୁ ଯାଉଥିଲେ ଓ ସେ ଜାଣିଥିଲେ ଯେ ପିତର ହିଁ ତାଙ୍କର ସେହି ମହାନ ଦାୟିତ୍ୱକୁ ବହନ କରିପାରିବେ। ତାହା ଆଜି ଆମମାନଙ୍କ ଜୀବନରେ ମଧ୍ୟ ପରିଲକ୍ଷିତ ହେବା ଉଚିତ। ଆମେ ନିଜର ଦୁର୍ବଳତାକୁ ପ୍ରଭୁ ଯୀଶୁଙ୍କ ନିକଟରେ ସ୍ୱୀକାର କରି ନିଜକୁ ନମ୍ର କରିବା ଉଚିତ ଓ ନିଜକୁ ଜଣେ ପାପୀ ବୋଲି ସ୍ୱୀକାର କରିବା ଉଚିତ। ଯେତେବେଳେ ଆମେ ଏହିପରି ଅନୁତାପ ନମ୍ରତାର ସହିତ ଯୀଶୁଙ୍କ ନିକଟକୁ ଆସିବା, ସେ ଆମମାନଙ୍କୁ କେବେ ହେଲେ ଦୂର କରିଦେବେ ନାହିଁ, ସେମାନଙ୍କୁ ଗ୍ରହଣ କରିବେ ଓ ତାହାଙ୍କର ଗୌରବ ଓ ମହିମା ନିମନ୍ତେ ବ୍ୟବହାର କରିବେ। ତାଙ୍କର ସେହି ମହତ୍ ଯୋଜନାକୁ ଆମମାନଙ୍କ ଜୀବନ ଦ୍ୱାରା ସଫଳ କରିବେ। ତାହା ହିଁ ଆଜି ପ୍ରଭୁ ଯୀଶୁ ଆମମାନଙ୍କ ଜୀବନରୁ ଆଶା କରନ୍ତି। ତେବେ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ସିମନ ପିତରଙ୍କର ଏହି ପ୍ରକାର ସ୍ୱୀକାରୋକ୍ତିରେ ଯୀଶୁ ତାହାଙ୍କୁ କି ପ୍ରତ୍ୟୁତ୍ତର ଦେଉଛନ୍ତି। ଦେଖନ୍ତୁ, ସେହି 5:10 ଶେଷାଂଶ ଓ 11 ଏହିପରି ଲେଖା ଅଛି, ପୁଣି ଯୀଶୁ ସିମନଙ୍କୁ କହିଲେ, ଭୟ କର ନାହିଁ, ଆଜିଠାରୁ ତୁମ୍ଭେ ମନୁଷ୍ୟମାନଙ୍କୁ ଧରିବ। ସେଥିରେ ସେମାନେ ନୌକାଗୁଡ଼ିକ କୂଳକୁ ଆଣି ସମସ୍ତ ପରିତ୍ୟାଗ କରି ତାହାଙ୍କର ଅନୁଗମନ କଲେ। ଦେଖନ୍ତୁ, ଯୀଶୁ କିଭଳି ସାନ୍ତ୍ୱନା ଦେଉଛନ୍ତି। ସେ କହନ୍ତି, ପିତର, ତୁମେ ଭୟ କର ନାହିଁ, ମୁଁ ତୁମ ସହିତ ଅଛି, ମୁଁ ତୁମକୁ ମନୁଷ୍ୟମାନଙ୍କୁ ଧରିବା କାର୍ଯ୍ୟରେ ବ୍ୟବହାର କରିବି। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ହିଁ କେବଳ ଆମମାନଙ୍କୁ ସାହସ ଦେଇପାରନ୍ତି, ସେ ଆମମାନଙ୍କ ଶୋକାର୍ତ୍ତ ଆତ୍ମାକୁ ସାନ୍ତ୍ୱନା ଦେଇପାରନ୍ତି, ସେ ଆମମାନଙ୍କ ମନରୁ ସମସ୍ତ ଭୟ ମଧ୍ୟ ଦୂର କରିଦେଇପାରନ୍ତି, ଯଦି ଆମେ ତାଙ୍କର ନିକଟବର୍ତ୍ତୀ ହେଉ ଓ ତାଙ୍କଠାରେ ନିଜର ଜୀବନକୁ ସମର୍ପଣ କରୁ। প্রিয় বন্ধু, এই জীবনে আমার পাপর ভয় বা মৃত্যুর ভয় বা বিপদর ভয় বা সমস্যার ভয় থাইপরে, মাত্র এই সব ভয় দূর করে আমি কেবল প্রভু যীশু হি সান্ত্বনা দেই পারন্তি, কারণ সে আমার নিমন্তে সেই সমস্তকু জয় করিথিবারু আমানকু সান্ত্বনা দেই পারন্তি। এঠার আপনারা লক্ষ্য করিবে যে সে পিতরঙ্কু যাহা প্রতিজ্ঞা করিথিলে তাহা সে পিতরঙ্কু জীবনে মধ্যে সফল করিথিলে। সেই পেন্টিকষ্ট দিনরে তাঙ্কর প্রথম প্রচার পরে 3000 লোক খ্রিস্টঙ্কু গ্রহণ কলে, আর পিতর মধ্যে ঈশ্বরঙ্কর নির্দেশ অনুযায়ী মনুষ্যমানকু ধরিথিলে। এঠার মধ্যে আমাকু আউ এক শিক্ষা মিলে, শয়তান এক মনুষ্যধারী বলে আপনার জানন্তি কি? দেখন্তু দ্বিতীয় তিমতি 2 পর্বর 26 পদরে এইপরি লেখা আছে, আউ যেউ শয়তান সেমানকু তাহার ইচ্ছা সাধন করিবা নিমন্তে বন্দী করিয়াছি, সচেতন হই তাহার ফান্দরু মুক্ত হেবে। প্রিয় বন্ধু, শয়তান মধ্যে মনুষ্যমানকু তাহার ফান্দরে ধরিয়া পাই জাল বিছাই অছি, সে মধ্যে মনুষ্যমানকু ধরিবারে তাহার চেলামানকু লগাই দেইছি। একপাখে ঈশ্বর আপনকর আত্মাকু ধরিয়া পাই চাউচন্তি, ও অপরপক্ষে শয়তান মধ্যে আপনকর আত্মাকু ধরিয়া পাই তার জাল পাতি অছি। সে এই জগতর সমস্ত প্রকার প্রলোভনর বিষয়কু জাল স্বরূপ পাতি দেইছি, অপেক্ষা করিছি কেতেবেলে আমি সেই মায়া জালে পড়ি তাহার শিকার হবা। কিন্তু অপরপক্ষে ঈশ্বর মধ্যে আমার আত্মাকু ধরিয়া পাই তাঙ্কর মধ্য জাল পাতি অছন্তি, আউ তা হেউছি যীশুঙ্কর ক্রুশ। কারণ প্রভু যীশুখ্রিস্ট আপনকু ও মতে পাপরু উদ্ধার করিয়া পাই ক্রুশীয় মৃত্যুভোগ কলে, তাই থিলা ঈশ্বরঙ্কর যোজনা, আউ তাই হেউছি আমমানক পাই সুসমাচার। তেবে আপন কাহার জালের পড়িছন্তি? জগতর প্রলোভনরে আকৃষ্ট হয়ে শয়তানর মায়া জালের পড়িছন্তি, না সেই ক্রুশর নিকটবর্তী হয়ে যীশুঙ্কঠারে বিশ্বাস করে পাপরু উদ্ধার পাইছন্তি? আপন আজ ঈশ্বরঙ্কর না শয়তানর? কিন্তু মনে রাখন্তু, শয়তানর মায়া জাল এক বুড়িয়াণী জাল সদৃশ, যে জালের পড়লে প্রথমে ভারী মজা লাগে, ঝুলনারে ঝুলিবা পরি মনে হুয়ে, মাত্র শেষে সেই বুড়িয়াণী হি তাহাকু শোষণ করে। তেণু মোর কহিবার কথা যে যদি আপন ক্ষণিক সুখ পাই শয়তানর ফাঁসরে পড়ি যাইছন্তি, তাহলে তহিঁরু ফেরি আসিবাকু চেষ্টা করন্তু ও যীশুঙ্কর ক্রুশ প্রতি দৃষ্টি করন্তু, তাহলে সে আপনকু পাপরু উদ্ধার করে আপনকু বাস্তব শান্তি দেবে ও আপনকু জীবনর সমস্ত প্রকার ভয় দুঃখ ও সমস্যা দূর করে বাস্তব সান্ত্বনা দেবে। এই অংশে আপন আউ এক বিষয় লক্ষ্য করিবে যে সেমানে সেমানকর সমস্ত কিছু পরিত্যাগ করে যীশুঙ্কর অনুগমন কলে। দেখন্তু সেমানকর সম্মুখে এতগুড়িয়ে মাছ, পুনি নৌকা ও জাল, যা উপরে সেমানকর ব্যবসায় নির্ভর করুথিলা, সেই সমস্ত কিছু সেমানে পরিত্যাগ করে যীশুঙ্কর অনুগমন করুছন্তি। চিন্তা করন্তু যে আপন কি বা মু আমি যদি সে ক্ষেত্রে থাকতু, তাহলে আমি কোন করিথান্তু? মু বোধহয় কইথান্তি, প্রভু আপন 5 মিনিট অপেক্ষা করন্তু, মু এই মাছগুড়িক বজারে টিকে বিক্রি করে দিয়ে আসে। মাত্র আপনার দেখন্তু সেমানে সেই সব বিষয় নিমন্তে চিন্তা করুনাহান্তি, মাত্র সবু কিছি ছাড়ি যীশুঙ্কর পছরে অনুগমন করুছন্তি। সেমানে প্রভু যীশুকু নিজ জীবনের প্রথম স্থান দেউছন্তি ও তাঙ্কর কার্যকু প্রথম স্থান দেউছন্তি। প্রিয় বন্ধু, আজি মধ্যে প্রভু যীশু আম প্রত্যেককু সেইপরি আহ্বান দিয়ন্তি, কিন্তু আমি কোন তাঙ্কর ডাকরাকু শুনি পারুছু কি? আমি কোন তাহাকু ও তাহাকর সেবাকু আম জীবনের প্রথম স্থান দেই পারুছু কি? আমি কোন তাঙ্কর ইচ্ছা অভিমতকু আম জীবনের সফল করি পারিছু কি? কারণ সে কহন্তি, আমি যুগান্ত পর্যন্ত তোমানক সঙ্গে সঙ্গে অছু। আজি কোন সেই প্রভু যীশু আম সহিতর অছন্তি কি? আমি কোন তাহাকু আম জীবনের গ্রহণ করি তাহাকু সাথী করিছু কি? সে কোন আজি আম হৃদয়ের অছন্তি কি? তাঙ্কর নির্দেশ অনুযায়ী আমি কোন কার্য করুছু কি? যদি এই সমস্ত আমমানক জীবনের সাধিত হই পারিছি, তাহলে আমি আমমানক জীবনের প্রত্যেকটি ক্ষেত্রের সফলতা লাভ করি পারিবা, ঈশ্বরক আশীর্বাদ আম সহিতরে থিব। আসুন এপরে সেই লোক 5 পর্বর 12 পদরু 16 পদ মধ্যে যীশুঙ্কর আউ এক আশ্চর্যকর্ম বিষয়ে লক্ষ্য করিবা। এই অংশে যীশু জনে কুষ্ঠীকু সুস্থ করিবা নেই লোক প্রকাশ করন্তি। দেখন্তু লেখা আছে, সে গোটিয়ে নগরে থিবা সময়রে দেখ জনে সর্বাঙ্গ কুষ্ঠী লোক সে স্থানরে থিলা। সে যীশুঙ্কু দেখি মুহ মাড়ি পড়ি তাহাকু নিবেদন করি কইলা, হে প্রভু আপন যদি ইচ্ছা করন্তি তাহলে মতে সুচি করি পারন্তি। সেতিরে সে হাত বড়াই তাহাকু ছুঁই কইলে, মু ইচ্ছা করুছি সুচি হুয়। সেইখণি কুষ্ঠরোগ তাহাঠারু দূর হেলা, আউ সে তাহাকু আজ্ঞা দেই কহিলে, কাহাকু কুহ নাই, কিন্তু যাই যাজকঙ্কু নিজকু দেখাও, পুনি মোসাঙ্ক আদেশ অনুসারে আপনার শৌচক্রিয়া স্বরূপে সেমানক নিকটরে সাক্ষ্য দেওয়া নিমন্তে নৈবেদ্য উৎসর্গ কর। ଲକ୍ଷ୍ୟ କରନ୍ତୁ, ଯୀଶୁ ଏଠାରେ ଜଣେ କୁଷ୍ଠରୋଗୀକୁ ସୁସ୍ଥ କରୁଅଛନ୍ତି। ତେବେ ତାହାକୁ କୁଷ୍ଠରୋଗ ହୋଇଛି ବୋଲି ସେ କିପରି ଜାଣିଲା ସେ ବିଷୟରେ କିଛି ଲେଖାଯାଇ ନାହିଁ। ମାତ୍ର ଏହି ପାଞ୍ଚ ପର୍ବର ବାର ପଦରୁ ଚଉଦ ପଦ ପର୍ଯ୍ୟନ୍ତ ପାଠ କଲେ ଜଣାଯାଏ ଯେ ବୋଧ ହୁଏ ତାହାର ସେହି ହାତ ଓ ଗୋଡ଼ର ଘା ଯେତେବେଳେ ବଢ଼ିଯାଇଥିବ ସେତେବେଳେ ସେ ଯାଜକ ନିକଟକୁ ଆସି ତାହାର ସେହି ଘା ଦେଖାଇଥିବ ଓ ଯାଜକ ତାହାକୁ ପୁରାତନ ନିୟମର ବ୍ୟବସ୍ଥା ଅନୁଯାୟୀ ଚଉଦ ଦିନ ରୁଦ୍ଧ କରି ରଖିବା ପରେ ସେହି ଘା ବଢ଼ିଯାଇଥିବା ଦେଖି ତାହାକୁ କୁଷ୍ଠରୋଗୀ ବୋଲି ପ୍ରକାଶ କରିଥିବ ଓ ତାହାକୁ ନିଜ ପରିବାରରୁ ପୃଥକ ରହିବା ପାଇଁ କହିଥିବ। କାରଣ ସେହି ସମୟରେ କୁଷ୍ଠରୋଗର ନିରାକରଣର ବ୍ୟବସ୍ଥା କିଛି ନଥିଲା। ବିଶେଷତଃ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଯାଜକ ଯାହାକୁ କୁଷ୍ଠରୋଗୀ ବୋଲି ପ୍ରକାଶ କରୁଥିଲା ସେ କୁଷ୍ଠରୋଗୀ ବୋଲି ଗଣିତ ହେଉଥିଲା। କାରଣ ଆପଣ ଦେଖିବେ ଯେ ଚଉଦ ପଦରେ ଲେଖାଯାଏ ଯେ ସେହି କୁଷ୍ଠରୋଗୀକୁ ସୁସ୍ଥ କରିବା ପରେ କୁହନ୍ତି, ଯାଅ ଯାଜକଙ୍କୁ ନିଜକୁ ଦେଖାଅ, ପୁଣି ମୋଷାଙ୍କ ଆଦେଶ ଅନୁସାରେ ଆପଣଙ୍କ ଶୌଚକ୍ରିୟା ସ୍ୱରୂପେ ସେମାନଙ୍କ ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ନୈବେଦ୍ୟ ଉତ୍ସର୍ଗ କର। କାରଣ ମୋଷାଙ୍କ ବ୍ୟବସ୍ଥା ଅନୁଯାୟୀ କୁଷ୍ଠରୋଗୀ ପ୍ରତି ଏହି ପ୍ରକାର ବ୍ୟବସ୍ଥା ଥିଲା ଯେ ସେ ଯଦି ନିଜର କୁଷ୍ଠରୋଗରୁ ଶୁଚି ହେଉଥିଲା ତାହେଲେ ତାହାର ସେହି ଶୁଚିକରଣର ନିମନ୍ତେ ଏକ ବ୍ୟବସ୍ଥା ଥିଲା ଓ ସେହି ଶୌଚକ୍ରିୟା ସାଧନ କରିବା ପରେ ଯାଜକ ତାହାକୁ ଶୁଚି ବୋଲି ସମାଜ ସାକ୍ଷାତରେ ଘୋଷଣା କରି ତାହାକୁ ସମାଜ ମଧ୍ୟରେ ଗ୍ରହଣ କରାଯାଉଥିଲା। ତେଣୁକରି ଯୀଶୁ ମଧ୍ୟ ତାହାକୁ ଏହିପରି କହନ୍ତି ଯେପରି ସେ ଶୁଚି ବୋଲି ସମାଜ ମଧ୍ୟରେ ଗୃହୀତ ହୁଏ। କିନ୍ତୁ ଏଠାରେ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଯେଉଁ କୁଷ୍ଠରୋଗୀ ଦୀର୍ଘଦିନ ଧରି ସମାଜ ମଧ୍ୟରୁ ତଥା ନିଜ ପରିବାରର ସହଭାଗିତା ମଧ୍ୟରୁ ବାହାରେ ଥିଲା ଓ ଯାହାକୁ ସମସ୍ତେ ଘୃଣା କରୁଥିଲେ ଓ କେହି ସ୍ପର୍ଶ କରୁନଥିଲେ ତାହାକୁ ଯୀଶୁ ସ୍ପର୍ଶ କରି ସୁସ୍ଥ କରୁଛନ୍ତି। କି ଆଶ୍ଚର୍ଯ୍ୟର ବିଷୟ! ତାର ମନ ଆନନ୍ଦରେ ଭରିଯାଇଥିବ। ଚିନ୍ତା କରିପାରୁଛନ୍ତି ତାର ମନ ସେତେବେଳେ କିପରି ଥିବ? ଜଗତର ଉଦ୍ଧାରକର୍ତ୍ତା ତଥା ରାଜାମାନଙ୍କର ରାଜା ତାହାକୁ ସ୍ପର୍ଶ କରୁଅଛନ୍ତି, ତାର ଆନନ୍ଦର ସୀମା ନଥିବ। ସେ ଆଉ କୁଷ୍ଠରୋଗୀ ନୁହେଁ, ତାହାକୁ ଆଉ କେହି ଘୃଣା କରିବେ ନାହିଁ। ସେ ନିଜର ପରିବାରର ସହଭାଗିତା ପାଇପାରିବ, ସମାଜର ସମସ୍ତ ସୁଖ ସୁବିଧାକୁ ସେ ଉପଭୋଗ କରିପାରିବ। ସେ ବର୍ତ୍ତମାନ ଶୁଚି। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଙ୍କର ସେହି ସ୍ପର୍ଶତାକୁ ଆପଣ କେବେ ଉପଲବ୍ଧି କରିଛନ୍ତି କି? ସେ ଆପଣଙ୍କ ଜୀବନକୁ ସ୍ପର୍ଶ କରିଛନ୍ତି କି? ଯଦି ସେ ଆପଣଙ୍କ ଜୀବନକୁ ସ୍ପର୍ଶ କରିଛନ୍ତି ଓ ଆପଣ ତାହା ଅନୁଭବ କରିପାରିଛନ୍ତି, ତାହେଲେ ଆପଣ ପାପ ରୋଗରେ କୁଷ୍ଠି ନୁହନ୍ତି, ମାତ୍ର ଶୁଚି ଅଟନ୍ତି ଓ ସେହି ଆତ୍ମିକ ଆଶୀର୍ବାଦର ଅଧିକାରୀ ହୋଇପାରିଛନ୍ତି। ଯଦି ନାହିଁ, ତାହେଲେ ଆପଣ ଏବେ ବି ଅଶୁଚି। କିନ୍ତୁ ମୁଁ ବିଶ୍ୱାସ କରେ ଆପଣଙ୍କୁ ସେହି ଯୀଶୁ ହିଁ କେବଳ ଶୁଚି ବୋଲି ଘୋଷିତ କରିପାରିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।